ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର, ପହଲା ମୁଖ୍ୟ ଖବର। ସାମୁଦ୍ରିକ ଝଡ଼ ଦାନା ଆଇବା କାଲି ତକ ବାତ୍ୟା ରୂପ ନେବା ବୋଲି ପାଣିପାଗ ବିଭାଗର ଅନୁମାନ। ଓଡ଼ିଶାନ ବାତ୍ୟାର ପ୍ରଭାବ ବାବଦେ ଏହାଦେ ତକ ନୁହେଁ ହୁଏ ଆକଲନ। ଆଇବା କାଲିନୁ 25 ତାରିଖ ତକ 14 ଜିଲ୍ଲାନ ବନ୍ଦ ରହିବା ବିଶ୍ୱବିଦ୍ୟାଳୟ, କଲେଜ ଆଉ ସ୍କୁଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ମାସର 15 ତାରିଖ ଦିନ ଓଡ଼ିଶା ଗସ୍ତଥି ଆସିବେ। ଆଉ ସମ୍ବଲପୁର ଜିଲ୍ଲା ଆନ୍ତଃ ସ୍କୁଲ ଫୁଟବଲର ଆଜି ଖେଳଥି ଜିତିଲେ ମୁଢେନପାଲି ଆର୍ ଚିପ୍ଲିମା ଦଳ। ଏଥର ପୁରା ଖବର। ସାମୁଦ୍ରିକ ଝଡ଼ ଦାନା ଆଜି ଗଭୀର ଅବପାତର ରୂପ ନେଇଛେ। ଆଇବା କାଲି ତକ ଇଟା ବାତ୍ୟାଥି ପରିଣତ ହେବା ବୋଲି ଭାରତୀୟ ପାଣିପାଗ ବିଭାଗ ତରଫୁ ଅନୁମାନ କରାଯାଇଛେ। ଦାନାର ଭୀଷଣତାର ଗତି ନେଇକରି ଭିନ୍ ଭିନ୍ ପାଣିପାଗ ମଡେଲ ଆଗୁଆ ଅନୁମାନ କରିଛନ୍। ପାଣିପାଗ ବିଭାଗ ତରଫୁ ଜାରି କରାଯାଇଥିବା ସୂଚନା ଅନୁସାରେ ଆଇବା ଗୁରୁବାର ରାତି 11:30 ବେଲ୍କେ ଇଟା ଭୂଇଁକେ ଛୁଇଁବାର ଅନୁମାନ ରହିଛେ। ଭୂଇଁକେ ଛୁଇଁବାର ସମୟଥି ପବନର ଗତି ଘଣ୍ଟାକ 100-120 କିଲୋମିଟର ଭିତରେ ରହିବା ବୋଲି ଅନୁମାନ କରାଯାଇଛେ। ଇତାର ବଲେ ଗୁରୁବାର ଆର୍ ଶୁକ୍ରବାର ଦିନ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାନୁ ପାଣିପାଗ ବିଭାଗ ତରଫୁ ସତର୍କ ସୂଚନା ଜାରି କରାଯାଇଛେ। ମିଳିଥିବା ସୂଚନା ଅନୁସାରେ ବାତ୍ୟା ବାଂଲାଦେଶ ମୁହାଁ ହେବାର ସମ୍ଭାବନା ରହିଛି। ଓଡ଼ିଶାନ ବାତ୍ୟାର ପ୍ରଭାବ ନେଇକରି ଏହାଦେ ତକ ଆକଳନ ନାହିଁ କରାଯାଇ ସେଆଡ଼େ ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଆର୍ ସମୁଦ୍ରକୂଳିଆ ଇଲାକାମାନଙ୍କେ ଘୂର୍ଣ୍ଣିଝଡ଼ ଆର୍ ବାତ୍ୟାର ପ୍ରଭାବ ରହିପାରେ ବୋଲି କୁହାଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ତୃଣମୂଳ ସ୍ତରନ ତୟାରି ଶେଷ ହୋଇଛି ବୋଲି ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଗଣମାଧ୍ୟମକେ ପ୍ରତିକ୍ରିୟା ଦେଇକରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ ଯେ ବାତ୍ୟାର ଲାଗି ପ୍ରଭାବିତ ହେବାର୍କେ ଥିବାର ଇଲାକା ଲୋକକୁ ଆଇବାକାଲ ରାତି ତକ୍ ସ୍ଥାନାନ୍ତର କରବାର୍ ଲାଗି ଜିଲ୍ଲା ପ୍ରଶାସନକେ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାମାନଙ୍କେ 250 ରିଲିଫ୍ ସେଣ୍ଟର ଖୋଲବାର୍ ଲାଗି ବ୍ୟବସ୍ଥା କରାଯାଇଛି। ରିଲିଫ୍ ସେଣ୍ଟରମାନଙ୍କେ ସୁରକ୍ଷା ଯୋଗାବାର୍କେ ପୁଲିସ୍ ବନ୍ଦୋବସ୍ତ କରାଯାଇଛି। ଅନ୍ତଃସତ୍ତ୍ୱା ଛୁଆ ଆର୍ ବୟସ୍କମାନଙ୍କୁ ବାତ୍ୟା ଆଗରୁ ନିରାପଦ ଜାଗାକେ ନେବାର୍ ଲାଗି ପରାମର୍ଶ ଦିଆଯାଇଛି। ସରକାରୀ ଆଶ୍ରୟସ୍ଥଳ ବାହାରେ ଆଉ 500 ଅସ୍ଥାୟୀ ଶିବିର ଭିଲ୍ ପ୍ରସ୍ତୁତ କରାଯାଇଛି। ଉଷୋ, ରନ୍ଧା ଆର୍ ଶୁଖ୍ଲା ଖାଇବାର ଦରବ ମହଜୁଦ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ସମ୍ଭାବ୍ୟ ବାତ୍ୟା ଦାନାକେ ନଜରଥି ରଖିକରି ବାତ୍ୟା ଆଶଙ୍କା ଥିବା ଜିଲ୍ଲାମାନଙ୍କେ କାମ କରୁଥିବା ଜିଲ୍ଲାସ୍ତରୀୟ, ବ୍ଲକସ୍ତରୀୟ, ଗ୍ରାମ ପଞ୍ଚାୟତସ୍ତରୀୟ ଆର୍ କ୍ଲଷ୍ଟରସ୍ତରୀୟ ମହାସଂଘର ସବୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ସ୍ଥିତିର ମୁକାବିଲା ଲାଗି ଜିଲ୍ଲା ପ୍ରଶାସନକେ ସହଯୋଗ କରବାର୍କେ ଉପମୁଖ୍ୟମନ୍ତ୍ରୀ ଆର୍ ମହିଳା ଶିଶୁ ବିକାଶ ମିଶନ ଶକ୍ତି ଆର୍ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଅନୁରୋଧ କରିଛନ୍। ଜିଲ୍ଲା ପ୍ରଶାସନ ସହିତ ଲୋକ ସହଯୋଗର ହାତ ବଢ଼ାବାର୍ ଲାଗି ଭିଲ୍ ଶ୍ରୀମତୀ ପରିଡ଼ା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍। ସମ୍ଭାବ୍ୟ ବାତ୍ୟାକେ ନଜରଥି ରଖିକରି ସବୁ ଜେନେରେଟରମାନଙ୍କର ଯେତେ ଜଲ୍ଦି ହେବା ଚଲ୍ତି ସ୍ଥିତିର ଯାଞ୍ଚ ଲାଗି ଜଲ୍ଦି ଟ୍ରାଏଲ୍ ରନ୍ କରବାର୍କେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ନିର୍ଦ୍ଦେଶ ଦେଇଛନ୍। ଆଜି ଭୁବନେଶ୍ୱର ଲୋକସେବା ଭବନଠାରେ ଗୋଟିଏ ସଚିବସ୍ତରୀୟ ବୈଠକଥି ଅଧ୍ୟକ୍ଷତା କରିକରି ମୁଖ୍ୟ ଶାସନ ସଚିବ ଲୋକ ସମ୍ଭାବ୍ୟ ବାତ୍ୟା ଆର୍ ବାତ୍ୟା ଉତ୍ତାରର ସମୟଥି ଟେଲିଫୋନ୍ ସେବା, ବିଦ୍ୟୁତ୍ ଶକ୍ତି, ପିଇବାର ପାଣି ଯୋଗାଣ, ସ୍ୱାସ୍ଥ୍ୟସେବା ଯୋଗାବାର ସହିତ ଶିକ୍ଷା ଅନୁଷ୍ଠାନମାନଙ୍କୁ ଚାଲୁ କରବାର ବାବଦେ ଜୋର୍ ଦେଇଥିଲେ। ହେନ୍ତା ଆଇବା କାଏଲ୍ ଆର୍ ପରଦିନ ଓଭରହେଡ୍ ପାଣିଟାଙ୍କିମାନଙ୍କୁ 100% ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖବାର୍କେ ବୈଠକଟି ନିର୍ଦ୍ଦେଶ ଦିଆଯାଇଥିଲା। ବାତ୍ୟା ଦାନାର ମୁକାବିଲା ଲାଗି ମୁଣ୍ଡୁଳିଠାରେ ଥିବାର ଏନ୍ଡିଆର୍ଏଫ୍ ତୟାର ରହିଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା ଅନୁସାରେ ମୁଣ୍ଡୁଳିନ ଥିବାର ଏନ୍ଡିଆର୍ଏଫ୍ର 10 ଦଳ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଆର୍ ମୟୂରଭଞ୍ଜ ଜିଲ୍ଲାନ ପହଞ୍ଚିଛନ୍। ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଜିଲ୍ଲାନ ଏନ୍ଡିଆର୍ଏଫ୍ର 17 ଦଳକେ ମୁତୟନ କରାଯାଇଥିବା ବେଳେ ଜରୁରୀ ଦରକାର ଲାଗି 3 କମ୍ପାନୀ ଏନ୍ଡିଆର୍ଏଫ୍କୁ ତୟାର ରଖାଯାଇଛି ଆଉ 10 କମ୍ପାନୀ ଟିମ୍ ପଠାବାର ଲାଗି କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଅନୁରୋଧ କରିଥିବାର ଜଣାପଡ଼ିଛି। ସେଆଡ଼େ ସ୍ଥିତିର ମୁକାବିଲା ଲାଗି 6 ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ 6 ଜିଲ୍ଲାର ପରିଚାଳନା ଦାୟିତ୍ୱ ଦିଆଯାଇଛି। କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର, ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ, ବଲବନ୍ତ ସିଂଙ୍କୁ ପୁରୀ, ବିନୀତ ଅଗ୍ରୱାଲଙ୍କୁ ମୟୂରଭଞ୍ଜ, ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର ଆର୍ ସମତ ବର୍ମାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ପରିଚାଳନା ଦାୟିତ୍ୱ ଦିଆଯାଇଥିବାର ଜଣାପଡ଼ିଛି। ସମ୍ଭାବ୍ୟ ବାତ୍ୟାକେ ନଜରଥି ରଖିକରି ଉତ୍ତର ଆର୍ କେନ୍ଦ୍ର ଓଡ଼ିଶାର 14 ଜିଲ୍ଲାର ବିଶ୍ୱବିଦ୍ୟାଳୟ, କଲେଜ ଆର୍ ବୈଷୟିକ ଶିକ୍ଷା ଅନୁଷ୍ଠାନମାନଙ୍କୁ ଆଇବା କାଲିନୁ 25 ତାରିଖ ତକ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍। ଇ ବାବଦେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ତରଫୁ ସୂଚନା ଦିଆଯାଇଛି। ହେନ୍ତା ଇ ଜିଲ୍ଲାମାନଙ୍କର ସବୁ ସ୍କୁଲମାନେ ଭିଲ୍ ଇ ସମୟଥି ବନ୍ଦ ରହିବା ବୋଲି ରିଲିଫ୍ କମିଶନରଙ୍କ ତରଫୁ ସ୍କୁଲ ଆର୍ ଗଣଶିକ୍ଷା ବିଭାଗକେ ସୂଚନା ଦିଆଯାଇଥିବାର ଜଣାପଡ଼ିଛି। ସମ୍ଭାବ୍ୟ ବାତ୍ୟାକେ ନଜରଥି ରଖିକରି ରେଳବାଇ ତରଫୁ ଓଡ଼ିଶା ଦେଇକରି ଯାଆସ କରୁଥିବାର 198 ଟ୍ରେନ୍କେ ବାତିଲ କରାଯାଇଛେ। ଇତାର ଭିତରେ 103 ଡାଉନ୍ ଆର୍ 95 ଅଫ୍ ଟ୍ରେନ୍ ରହିଛେ। ଇ କଟକଣା ଆଇବା କାଲିନୁ 25 ତାରିଖ ତକ୍ ଲାଗୁ ରହିବା। ବନ୍ଦ ଟ୍ରେନ୍ମାନଙ୍କର ଭିତରେ ପୁରୀ ସମ୍ବଲପୁର, ଭୁବନେଶ୍ୱର ସୋନପୁର, ଜୁନାଗଡ଼ ରୋଡ୍ ଭୁବନେଶ୍ୱର, ଶାଲିମାର ସମ୍ବଲପୁର, ସୋନପୁର ଭୁବନେଶ୍ୱର, ରାଉରକେଲା ପୁରୀ, ସୋନପୁର ପୁରୀ, ଦୁର୍ଗ ପୁରୀ, ହାଟିଆ ପୁରୀ, ରାଉରକେଲା ଗୁଣପୁର, ସମ୍ବଲପୁର ଶାଲିମାର, ସମ୍ବଲପୁର ପୁରୀ, ରାଉରକେଲା ପୁରୀ ଟ୍ରେନ୍ମାନ ରହିଛେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ମାସର 15 ଦିନ ଓଡ଼ିଶା ଗସ୍ତଥି ଆସ୍ବେ। ସେ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରନ ଉତ୍ରିଲା ଉତ୍ରୁ ରାଉରକେଲା ଯିବେ। ଜନଜାତି ଗୌରବ ଦିବସ ଉଲ୍ଗୁନେ ପ୍ରଧାନମନ୍ତ୍ରୀ ଗସ୍ତ ସମୟଥି ରାଉରକେଲାଠାରେ ଓଡ଼ିଆ ଅସ୍ମିତା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନା କରିବେ। ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ବୃତ୍ତି ଯୋଜନା ବିତରଣ ମୂଲ କରିବେ ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ସୂଚନା ଦେଇଛନ୍। ଇ ଗସ୍ତ ସମୟଥି ପ୍ରଧାନମନ୍ତ୍ରୀ 450 ପ୍ରାଥମିକ ସ୍କୁଲ ଛାତ୍ରାବାସର ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 27 ତାରିଖ ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 115 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆର୍ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିଭିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ଆଞ୍ଚଳିକ ଭାଷାନ୍ତରଣର ଫିର୍ଘା ପ୍ରସାରଣ କରାଯିବା। ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଆଉ ସୁପରଭାଇଜରମାନଙ୍କର ବୃତ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଆଜିଠାନୁ ଭୁବନେଶ୍ୱର ରାଜ୍ୟ ମହିଳା ଆଉ ଶିଶୁ ବିକାଶ ପ୍ରତିଷ୍ଠାନ ମୂଲ ହୋଇଛେ। 32 ତକ୍ ଚାଲବାର୍କେ ଥିବାରେ ତାଲିମ କାର୍ଯ୍ୟକ୍ରମଟି ପହିଲା ଖେପେ ଅନୁଗୁଳ ସହିତ 4 ଜିଲ୍ଲାର 140 ଜଣ ଅଙ୍ଗନବାଡ଼ି କର୍ମୀ ଆର୍ ସୁନ୍ଦରଗଡ଼ ଆର୍ ଝାରସୁଗୁଡ଼ା ସହିତ 6 ଜିଲ୍ଲାର 25 ଜଣ ସୁପରଭାଇଜରଙ୍କୁ ପ୍ରଶିକ୍ଷଣଟି ସାମିଲ କରାଯାଇଛେ। ଆଇଆଇଏମ୍ ସମ୍ବଲପୁର ତରଫୁ ଦିଲ୍ଲୀ କ୍ୟାମ୍ପସ୍ଠାରେ ବ୍ୟବସାୟ ଉତ୍କର୍ଷତା ଲାଗି ମହିଳା ନେତୃତ୍ୱ ବାବଦେ ଗୋଟିଏ ସମ୍ମିଳନୀ ମର୍ମଜ୍ଞ ବିଜ୍ନେସ୍ କନ୍କ୍ଲେଭ୍ ହୋଇଯାଇଛି। ଦେଶେ ମହିଳା ଆର୍ ପୁରୁଷମାନଙ୍କ ଭିତରେ ସମାନତା ଆଣବାର୍ ଲାଗି ଥିବାର ଜାତୀୟ ଆବଶ୍ୟକତାକେ ନଜରଥି ରଖିକରି ଏହି ସମ୍ମିଳନୀ କରାଯାଉଛି ବୋଲି ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ମହାଦେବ ଜୟସ୍ୱାଲ କହିଛନ୍। ସମ୍ବଲପୁର ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ସଂଖ୍ୟା 1 ଚାଲିଥିବା ସଂକୁଳସ୍ତରୀୟ ରାଷ୍ଟ୍ରୀୟ ଏକତା ପର୍ବ ଆଜି ଉଦ୍ଯାପିତ ହୋଇଯାଇଛି। ଏଥି ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ବୌଦ୍ଧ ଜିଲ୍ଲାର 321 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଇନର କୃତି ପ୍ରତିଯୋଗୀମାନେ ଆଇବା 28-29 ତାରିଖ ଦିନ କେନ୍ଦ୍ରୀୟ ବିଦ୍ୟାଳୟ କଟକନ ହେବାର୍କେ ଥିବାର ସମ୍ଭାଗସ୍ତରୀୟ ପ୍ରତିଯୋଗିତାଟି ଭାଗ ନେବେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ରୋଡ଼ଠାରେ ଆଜି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଛି। ନୂଆ ବିଲ୍ଡିଂ ଥି କାର୍ଯ୍ୟାଳୟର ଉଦ୍ଘାଟନ କାର୍ଯ୍ୟକ୍ରମ ଥି ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର କୁମାର ବାର୍ଲାଙ୍କ ସହିତ ଜିଲ୍ଲାର ଭିନ୍ ଭିନ୍ ଜାଗାର ଶ୍ରମିକମାନେ ସାମିଲ ହୋଇଥିଲେ। ନୂଆପଡ଼ା ଜିଲ୍ଲାର ବୋଡ଼େନ୍ ବ୍ଲକ୍ନ ବିଲୁପ୍ତପ୍ରାୟ ଖାଦ୍ୟଶସ୍ୟର ଉଦ୍ଧାର ଲାଗି ଶ୍ରୀଅନ୍ନ ସଚେତନତା କର୍ମଶାଳା ହୋଇଯାଇଛି। ଏଥି 7 ଗ୍ରାମ ପଞ୍ଚାୟତର ଚାଷୀ, ବିଭାଗୀୟ କ୍ଷେତ୍ର ଅଧିକାରୀ, ନିର୍ବାଚିତ ପ୍ରତିନିଧି ଆର୍ ଦ୍ୱାରସେନୀ ମିଲେଟ୍ ଉତ୍ପାଦ କମ୍ପାନୀର ନିର୍ଦ୍ଦେଶକମାନେ ସାମିଲ ହୋଇଥିଲେ। ଜିଲ୍ଲା କୃଷି ବିଭାଗର ସାହାଯ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ରାଜ୍ୟ ସରକାରଙ୍କ ଭିନ୍ ଭିନ୍ ବିଭାଗ ତରଫୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଥିବାର ବେଳେ ସ୍ୱାସ୍ଥ୍ୟ ବିଭାଗ ତରଫୁ ଜିଲ୍ଲା ଉପଖଣ୍ଡ ଆର୍ ବ୍ଲକ୍ ସ୍ତରନ 24 କଣ୍ଟ୍ରୋଲ ରୁମ୍ ଖୋଲିବାରକେ କୁହାଯାଇଛି। ସେନ୍ତା ବାତ୍ୟା ସମୟଥି ମହିଳା, ଛୁଆ ଓ ବୟସ୍କମାନଙ୍କୁ ଉପଯୁକ୍ତ ଧ୍ୟାନ ଦେବାରକେ ବିଭାଗ ତରଫୁ ନିର୍ଦ୍ଦେଶ ଦିଆଯାଇଛି। ଓଆର୍ଏସ୍, ଦରକାରୀ ଉଷ, ସାପ ଚବା ଇଞ୍ଜେକ୍ସନ ମହଜୁଦ ରଖବାରକେ କୁହାଯାଇଛି। ସେଆଡ଼େ ପୁରୀକେ ଅଲଗା ରାଜ୍ୟ ଆସୁଥିବାର ପର୍ଯ୍ୟଟକମାନଙ୍କୁ ସତର୍କତାମୂଳକ ପଦକ୍ଷେପ ନେବାର ଲାଗି ଜିଲ୍ଲା ପ୍ରଶାସନ ତରଫୁ କୁହାଯାଇଛି। ସମ୍ବଲପୁର ଜିଲ୍ଲା ବର୍ଷିଆନ କ୍ରୀଡ଼ା ସଂଘ ତରଫୁ ସିଂପାଲି କିଷାନ କ୍ଲବ ଫୁଟବଲ ପଡ଼ିଆନ ଚାଲିଥିବା 25 ସରେନ୍ଦ୍ରୀ ନାୟକ ଟ୍ରଫି ହାଇସ୍କୁଲ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ଖେଳଟି ଚିପ୍ଲିମା ହାଇସ୍କୁଲ 2-0 ଗୋଲ୍ଥି ଦିଲ୍ଲୀ ପବ୍ଲିକ ସ୍କୁଲକେ ହରେଇଛି। ଆଉ ଗୋଟିଏ ଖେଳଟି ମୁଢେନପାଲିର ଆଇଜି ହାଇସ୍କୁଲ 6-0 ଗୋଲ୍ଥି ବୈଦିକ ସ୍କୁଲକେ ହରେଇଥିଲା। ଇଥା 17 ହାଇସ୍କୁଲର ଫୁଟବଲ ଟିମ୍ ଯୋଗ ଦେଇଛନ୍। ଇ ଟୁର୍ଣ୍ଣାମେଣ୍ଟ ଆଇବାସ 29 ତାରିଖ ତକ୍ ଚାଲବା। ଶେଷ ମୁଖ୍ୟ ଖବର ଫିର୍ଘାଏ। ସାମୁଦ୍ରିକ ଝଡ଼ ଦାନା ଆଇବା କାଲି ତକ୍ ବାତ୍ୟା ରୂପ ନେବା ବୋଲି ପାଣିପାଗ ବିଭାଗର ଅନୁମାନ। ଓଡ଼ିଶାନ ବାତ୍ୟାର ପ୍ରଭାବ ବାବଦେ ଏହାଦେ ତକ୍ ନୁହେଁ ହୁଏ ଆକଲନ। ଆଇବା କାଲିନ 25 ତାରିଖ ତକ୍ 14 ଜିଲ୍ଲାନ ବନ୍ଦ ରହିବା ବିଶ୍ୱବିଦ୍ୟାଳୟ, କଲେଜ ଆଉ ସ୍କୁଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ମାସର 15 ତକ୍ ଓଡ଼ିଶା ଗସ୍ତଥି ଆସିବେ। ଆଉ ସମ୍ବଲପୁର ଜିଲ୍ଲାର ଆନ୍ତଃସ୍କୁଲ ଫୁଟବଲର ଆଜିର ଖେଳଥି ଜିତିଲେ ମୁଢେନପାଲି ଆର୍ ଚିପ୍ଲିମା ଦଲ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।